ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍ କେ 269 ଜନ ସାଂସଦଙ୍କର ମିଳିଲା ସମ୍ମତି। କେଜିନୁ ପିଜି ତକ୍ ସାନ୍ତାଳୀ ଭାଷା ଥି ଶିକ୍ଷା ଦେବା ଲାଗି ସରକାର ଚିନ୍ତା କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଇଷ୍ଠାନୁ ହେଲା ମୂଲ। ଆର୍ ଭୁବନେଶ୍ୱର ଚାଲିଥିବା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଆୟୋଜ ହେଉଛି ଶେଷ। ଏଥର ପୂରା ଖବର। ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍ ଆଜ ଲୋକସଭାନ ଉପସ୍ଥାପନ କରାଯାଇଛି। ଲୋକସଭାନ 269 ଜନ ସାଂସଦ ବିଲ୍ ସପକ୍ଷତି ଭୋଟ୍ ଦେଇଥିବା ବେଳେ 198 ଜନ ଇତାର ବିପକ୍ଷତି ଭୋଟ୍ ଦେଇଥିଲେ। ଇ ବିଲ୍ ଉପରେ ଭୋଟିଂ ହେବାର ଉତ୍ରୁ ବାଚସ୍ପତି ଓମ୍ ବିର୍ଲା ଉପରବେଲା 3 ଗୃହ ମୁଲତବୀ ରଖିଛନ୍। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆଜ ସକାଳ ବେଲା ବିଲ୍କେ ଲୋକସଭାନ ଆଗତ କରିଥିଲେ। ଦେଶେ ରାଜ ଆର୍ କେନ୍ଦ୍ର ସରକାର ଗଠନ ଲାଗି ଏକାସାଙ୍ଗେ ନିର୍ବାଚନ କରବାର ସପକ୍ଷତି ଗଲା ହପ୍ତା କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ଦେଇଥିଲା। ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍ ଯୁଗ୍ମ ସଂସଦୀୟ କମିଟିକେ ପଠାଯାଉ ବୋଲିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ହେନ୍ତା ଯୁଗ୍ମ ସଂସଦୀୟ କମିଟିନ ବିଲ୍ ଉପରେ ଟିକ୍ନିଖି ଆଲୋଚନା କରବାର୍କେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଲ୍ କହିଛନ୍। ଗଣମାଧ୍ୟମକେ ସୂଚନା ଦେଇକରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଇ ବିଲ୍ କେନ୍ସି ଦଲ୍ କି ବ୍ୟକ୍ତିଙ୍କର ଲାଗି ନୁହେଁ, ଇଟା ଦେଶର ହିତ ଲାଗି ଆଏ। ବିଜେପି ନେତୃତ୍ୱାଧୀନ ସରକାରଙ୍କର ସହଯୋଗୀ ଦଲ ଜେଡିୟୁ, ଟିଡିପି, ଶିବସେନା ଆର୍ ଅଲଗା ଦଲମାନେ ବିଲ୍କେ ସମର୍ଥନ କରିଥିଲାବେଳେ କଂଗ୍ରେସ, ଡିଏମ୍କେ, ସମାଜବାଦୀ ପାର୍ଟି ବିଲ୍କେ ପ୍ରତ୍ୟାହାର କରବାର୍ ଲାଗି ଦାବି କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍ ଅଣାଯାଇକରି ସମ୍ଭିଧାନର ଧାରା 128 ସଂଶୋଧନ ଲାଗି ଆଜି ପ୍ରସ୍ତାବ ଆଗତ କରାଯାଇଛି। ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍ ଥି ଲୋକସଭା ସଙ୍ଗେ ବିଧାନସଭା ଭୋଟ୍ କରବାର୍ ଆର୍ ତାର ଉତାରୁ 100 ଭିତରେ ସହର ଆର୍ ଗାଁ ଇଲାକାନ ଲୋକପ୍ରତିନିଧି ନିର୍ବାଚନ ଲାଗି ପ୍ରସ୍ତାବ ରହିଛି। କେଜିନୁ ପିଜି ତକ୍ ସାନ୍ତାଳୀ ଭାଷାଥି ଶିକ୍ଷା ଦେବାର୍ ଲାଗି ସରକାର ଚିନ୍ତା କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଆଜ କେନ୍ଦୁଝରର ଅଶୋକ ବାଟିକାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡ଼ିଶା ଶାଖାର 7 ବାର୍ଷିକ ସମ୍ମିଳନୀକେ ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ସେନ୍ତା ଅଲିଚିକି ଲିପିର୍ ସ୍ରଷ୍ଟା ଗୁରୁ ଗମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ଶ୍ରୋତା କରିକରି ମୁଖ୍ୟମନ୍ତ୍ରୀ କହିଛନ୍ତି 2025 ଇ ଲିପି ସୃଷ୍ଟି ହେବାର 100 ପୂରୁଛି। ଇତାକେ ଗୋଟେ ମିଶନ ଭାବେ ନେଇକରି ମିଶନ ଅଲିଚିକି 2025 ସଫଲ କରବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସାନ୍ତାଳୀ ଭାଷାକେ ଭାରତୀୟ ସମ୍ଭିଧାନର 8 ଅନୁଚ୍ଛେଦ ସାମିଲ କରବାର ଥି ଆଗର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କର ଅବଦାନ କେତନି କେତେ ଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍। ଇନ ଜନେଇ ଦିଆଯାଇପାରେ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇଷ୍ଠାନୁ 3 କେନ୍ଦୁଝର ଗସ୍ତ ଥି ଯାଇଛନ୍। ଆଇବାକାଲ ଆର୍ ପରଦିନ ଭିନ୍ ଭିନ୍ କାର୍ଯ୍ୟକ୍ରମ ଥି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ଜାନୁଆରୀ ମାସେ 2 ଓଡ଼ିଶା ଆସବେ। ଇ ବିଷୟରେ ସୂଚନା ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି ଭୁବନେଶ୍ୱର ଜାନୁଆରୀ 8-10 ତାରିଖ ତକ୍ ହେବାର୍କେ ଥିବା ପ୍ରବାସୀ ଭାରତୀୟ ଦିବସ ଥି ପ୍ରଧାନମନ୍ତ୍ରୀ ଯୋଗଦେବେ। ହେନ୍ତା ଜାନୁଆରୀ 28 ଆର୍ 29 ତାରିଖ ଦିନ ହେବାର୍କେ ଥିବା ଉତ୍କଳ ଓଡ଼ିଶା କନ୍କ୍ଲେଭ୍ ଥି ବିଲ୍ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜାନୁଆରୀ 8-10 ତାରିଖ ତକ୍ ଓଡ଼ିଶାନେ ହେବାର୍କେ ଯାଉଛେ ପ୍ରବାସୀ ଭାରତୀୟ ଦିବସ। ଇ କାର୍ଯ୍ୟକ୍ରମ ଭୁବନେଶ୍ୱର ହେବାର୍କେ ଥିଲେ ଭିଲ୍ ପ୍ରବାସୀ ଭାରତୀୟଙ୍କ ଲାଗି ପୁରୀ ଗୋଟେ ବଡ଼ ଆକର୍ଷଣର କେନ୍ଦ୍ର ହେବା। ଇତାକେ ନଜର ଥି ରଖିକରି ଆର୍ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରବାର୍ ଲାଗି ପୁରୀ ଜିଲ୍ଲା ପ୍ରଶାସନ ତରଫୁ ଖାସ୍ ତୟାରୀ ମୂଲ ହେଇଛି। ଇତାକେ ନେଇକରି ପୁରୀ ସର୍କିଟ୍ ହାଉସ୍ନେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୋଟେ ବୈଠକ କରିକରି ପ୍ରସ୍ତୁତି ସମୀକ୍ଷା କରିଛନ୍। ଇନ୍କେ ଆସୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଓଡ଼ିଆ ପରମ୍ପରା ଅନୁସାରେ ସ୍ୱାଗତ କରିକରି ଭିନ୍ ଭିନ୍ ପର୍ଯ୍ୟଟନ ସ୍ଥଳ ବୁଲାବାର ବ୍ୟବସ୍ଥା କରାଯିବା। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଇଷ୍ଠାନୁ ମୂଲ ହୋଇଛି। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଭିତର ରତ୍ନଭଣ୍ଡାର ଘରର ଚାବି ଖୋଲାଯାଇଥିବା ବେଳେ ଏଏସ୍ଆଇର କୁଶଳୀ ଶ୍ରମିକଙ୍କ ଦ୍ୱାରା ଭାଡ଼ା ବନ୍ଧା କାମ ମୂଲ ହୋଇଛି। ମରାମତି କାମ କରବାର ଲାଗି 20 ଉଚ୍ଚାର ଲୁହାର ଭାଡ଼ା ବନ୍ଧା ହୋଇଛି। ଇଟା ବ୍ୟବହାର କରିକରି କାନ୍ଥି, ଛାତ ଆର୍ ଭିନ୍ ଭିନ୍ ଠାନେ ଥିବାର ଫାଟ୍କେ ମରାମତି କରାଯିବା। ମହାପ୍ରଭୁଙ୍କର ଦିବା ପହୁଡ଼ ନୀତି ରହୁଥିବାରୁ ଆଇବାକାଲ ମରାମତି କାମ ବନ୍ଦ ରହିବା। ପରଦିନ ଫେରଘାଏ ମରାମତି କାମ ମୂଲ କରାଯିବା। ମରାମତି ସମିତି ଏଏସ୍ଆଇ ଅଧୀକ୍ଷକ, ଏଏସ୍ଆଇ ପୁରୀ ସର୍କଲ ଅଧିକାରୀ ଉପସ୍ଥିତ ଥିଲେ। ଆଇବା 3 ଭିତରେ ରତ୍ନଭଣ୍ଡାର ମରାମତି କାମ ଶେଷ କରବା ଲାଗି ଲକ୍ଷ୍ୟ ଧାରି ଛେଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ।
ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆନ ଚାଲିଥିବା 6 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଆଜି ଶେଷ ହେଉଛି। ଏ ଅବସରରେ ହେଉଥିବା ଉଦ୍ଯାପନୀ ସମାରୋହଟି ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ରହିବେ। ଇତାର ସହିତ ବହୁଟେ ଆଗଧାଡ଼ିର ସାହିତ୍ୟିକମାନେ ବି ଯୋଗ ଦେବେ। ଇନ ଜନେଇ ଦିଆଯାଇପାରେ ଯେ ଗଲା 6 ତାରିଖନୁ ରାଜ୍ୟ ପୁସ୍ତକ ମହୋତ୍ସବ ମୂଲ ହୋଇଥିଲା। ଇଥି ଭିନ୍ ଭିନ୍ ପ୍ରକାଶକ ସଂସ୍ଥାମାନେ ତାଙ୍କର ବହି ଷ୍ଟଲ ଖୋଲିଥିଲେ। ଓଡ଼ିଶାର ବରପୁତ୍ର ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଜୟନ୍ତୀ ଉଦ୍ଧେ ରାଜସାରା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଆଜି ସକାଳେ ଭୁବନେଶ୍ୱର ପାୱାର ହାଉସ୍ ଛକଠାରେ ମହାରାଜାଙ୍କର ପ୍ରତିମୂର୍ତ୍ତିଟି ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମଟି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଆର୍ ବିଭାଗର ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଭୁବନେଶ୍ୱର ଆଦିବାସୀ ପଡ଼ିଆନ ଆଇବା କାଲିଠାନୁ ତିନିଦିନିଆ ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ 2024 ମୂଲ ହେବାରକେ ଯାଉଛି। ଇ ବଛର 30 ଜିଲ୍ଲାନୁ 351 ଜନ ଛାତ୍ର 731 ଛାତ୍ରୀ ଆର୍ 139 ଜନ କ୍ରୀଡ଼ା ଶିକ୍ଷକ ଆର୍ ମାର୍ଗଦର୍ଶୀ ଶିକ୍ଷକ ଯୋଗ ଦେବେ। ଇତାର ସହିତ ଅନୁସୂଚିତ ଜନଜାତି ଆଉ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଆର୍ ପଛୁଆ ବର୍ଗ କଲ୍ୟାଣ ବିଭାଗ ତରଫରୁ 10 କ୍ଲାସ୍ ବୋର୍ଡ ପରୀକ୍ଷାର୍ଥୀ ଭଲ ପ୍ରଦର୍ଶନ କରିଥିବା 100 ଜନ ଛାତ୍ରଛାତ୍ରୀଙ୍କୁ ଇଥି ସମ୍ମାନିତ କରାଯିବା। ସେନ୍ତା ଭଲ ପ୍ରଦର୍ଶନ କରିଥିବା 50 ହାଇସ୍କୁଲ୍କେ ଭି ସମ୍ମାନିତ କରାଯିବା। ଏହି ସମାରୋହଟି ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗ ଦେବେ। କେନ୍ଦ୍ର ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ଆଜି ଫିଟ୍ ଇଣ୍ଡିଆ ସାଇକେଲ ଚାଳନା କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଛନ୍। ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ, ମାଇ ଭାରତ, ଆଞ୍ଚଳିକ ସାଇ ଜାତୀୟ ଉତ୍କର୍ଷ କେନ୍ଦ୍ର, ଖେଲୋ ଇଣ୍ଡିଆ କେନ୍ଦ୍ର ଆର୍ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗଟି ଯୁବ ବ୍ୟାପାର ଆର୍ କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। 1000 ଭିନ୍ ଭିନ୍ ଆଞ୍ଚଳିକ କେନ୍ଦ୍ରମାନଙ୍କେ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ଶ୍ରୀକ୍ଷେତ୍ର ପୁରୀନ 2025 ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଧାର୍ମିକ ରୀତିନୀତି କାଠପୂଜା ଶେଷ ହୋଇଛି। ନୟାଗଡ଼ ବନଖଣ୍ଡନୁ 814 ଖଣ୍ ଫାଶୀ, ଅସନ, ଧୌରା ଆର୍ ଶିମିଳିକାଠ ପୁରୀକେ ଆନ୍ବାର କାମ ମୂଲ ହୋଇଛି। ଇନ ଜନେଇ ଦିଆଯାଇପାରେ ଯେ ଗୋଟିଏ 5 ଜଣିଆ ପ୍ରତିନିଧି ଦଳ ମହାପ୍ରଭୁଙ୍କନୁ ଆଜ୍ଞାମାଳ ନେଇକରି ନୟାଗଡ଼ଠାରେ ପହଞ୍ଚବାର ଉତ୍ରୁ ଆଜି ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା। ଇତାର ଉତ୍ରୁ ପ୍ରସିଦ୍ଧ ବଡ଼ରାଉଳ ମା'ଙ୍କଠାରେ ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଭୋଗ ଆର୍ ପୂଜା କରାଯାଇଥିଲା। ଶ୍ରୀଜୀଉଙ୍କର ରଥ ବନାବାର ଲାଗି 865 ଖଣ୍ ଭିନ୍ ଭିନ୍ କାଠର ଦରକାର ପଡ଼୍ସି। ଗଲା ବଛର ଆସିଥିବାର ରଥକାଠ ଭିତରୁ 51 ଖଣ୍ କାଠ ଅଗ୍ଲିଥିବାର ବେଳେ ଆଇବା ବଛର ରଥ ଲାଗି ଆଉ 814 ଖଣ୍ କାଠ ଦରକାର ପଡ଼୍ବା ବୋଲିକରି ବରିଷ୍ଠ ରଥ ତତ୍ତ୍ୱାବଧାରକ ସୂଚନା ଦେଇଛନ୍। ସମ୍ବଲପୁର ରେଳମଣ୍ଡଳ ତରଫରୁ ଆଜି 2 ଜଣ ଲୋକୋ ପାଇଲଟ ପୁରସ୍କୃତ ହୋଇଛନ୍। ସୁରକ୍ଷା, ସଚେତନତା ଆର୍ ଟ୍ରେନ୍ର ନିରାପଦ କାମେ ଉତ୍ତମ ଅବଦାନ ଆର୍ ସୁରକ୍ଷା ନିୟମକେ ଠିକ୍ ଭାବେ ପାଳନ କରିଥିବା ଲାଗି ଲୋକୋ ପାଇଲଟ ରାମନାରାୟଣ ପତି ଆର୍ ଋଷଭ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି। ସମ୍ବଲପୁର ଡିଭିଜନର ବରିଷ୍ଠ ଅଧିକାରୀମାନେ ଗୋଟିଏ କାର୍ଯ୍ୟକ୍ରମ ଜରିଆରେ ଏହି 2 ଲୋକୋ ପାଇଲଟଙ୍କୁ ପୁରସ୍କୃତ କରିଥିଲେ। ଦେବଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ 11 ନମ୍ବର କୃଷି ଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା ଆର୍ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଶିବିରଟି ଜିଲ୍ଲାଥି କୃଷକଙ୍କ ଆର୍ଥିକ ସ୍ଥିତି, ଶିକ୍ଷାଗତ ଯୋଗ୍ୟତା, ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର, ମୃତ୍ତିକା ପରୀକ୍ଷା ଆର୍ ଜୈବିକ ଚାଷ ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ପରିଚାଳନାରେ ହୋଇଥିବା ଏହି ଉତ୍ସବଟି ଭିନ୍ ଭିନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ କୃତି ଯୁବ ପ୍ରତିଭାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାର 6 ବ୍ଲକ୍ରୁ 150 ଅୟତ୍କା ଯୁବ ପ୍ରତିଭା ଏଥି ଭାଗ ନେଇଥିଲେ। ଶ୍ରେଷ୍ଠ କୃତି ପ୍ରତିଭାମାନେ ରାଜ୍ୟସ୍ତରୀୟ ଯୁବ ଉତ୍ସବକେ ମନୋନୀତ ହୋଇଛନ୍। ରାଜ୍ୟ ଶୀତଲହରୀ ଜାରି ରହିଛି। ଆଇବାକାଲ କଲାହାଣ୍ଡି ଆର୍ ସୁନ୍ଦରଗଡ଼ର ଗୋଟେ ଯୋଡ଼େ ଜାଗାନ ଟିକେନୁ ବହଲିଆ କୁହୁଡ଼ି ଦେଖାଯିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଜି ରାଜ୍ୟର ସବୁନୁ କମ୍ ତାପମାତ୍ରା ରାଉରକେଲାନ 5.7 ଡିଗ୍ରୀ ସେଲ୍ସିୟସ୍ ଥିବାର ବେଳେ ଝାରସୁଗୁଡ଼ାନ 7.2, ସୁନ୍ଦରଗଡ଼ନ 8.6 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ। ଗୋଟେ ଦେଶ ଗୋଟେ ନିର୍ବାଚନ ବିଲ୍କେ 269 ଜନ ସାଂସଦଙ୍କ ମିଳିଲା ସମ୍ମତି। କେଜିନୁ ପିଜି ତକ୍ ସାନ୍ତାଳୀ ଭାଷାତି ଶିକ୍ଷା ଦେବାର ଲାଗି ସରକାର ଚିନ୍ତା କରୁଛନ୍ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆଜିଠାନୁ ହେଲା ମୂଲ। ଆଉ ଭୁବନେଶ୍ୱରନ ଚାଲିଥିବା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଆଜି ହେଉଛି ଶେଷ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।